नमो भगवते वासुदेवाय।
श्रीमद्भागवतम्
तृतीयस्कन्ध द्वितीयाध्याय शोकचत्वर दुनोति एतः एतः स्मरतो स्मरतो ममैतद् जदाह जदाह पादावभिवन्द्य पित्रोः पित्रोः ताताम्ब कंसाद् कंसाद् उरुसङ्कितानां प्रसीदतं नो कृतनिष्कृतीनां दुनोति चेतः स्मरतो ममैतात् दुनोति चेतः स्मरतो ममैतात् जद आह पादाव अभिवन्द्य पित्रोः दुनोति चेत स्मरतो ममैतात् जदाह पादावभिवन्द्यपित्रोः ताताम्ब कंसाद् उरुसङ्कितानां प्रसीदतो नो कृत निष्कृतीनां
दुनोति
चेत पूर्व
दुनोति चेत स्मरतो ममैतात्
दुनोति चेत स्मरतो ममैतात्
जदाह पादावभिवन्द्य पित्रोः
जदाह पादावभिवन्द्य पित्रोः दुनोति चेत स्मरतो
ममैतात्
दुनोति चेत स्मरतो
ममैतात्
तदाह पादा विवन्द्य पित्रो
दुनोति चेत स्मरतो ममैतात्
चेत स्मरतो ममैतात्
जदा पादावभिवन्द्य पित्रो
दुनोति यः मते दुःख दिये चेतः हृदय स्मरतः स्मरण कलाबेळे मम मोर एतत् एहि जत् जते आह कहिले पादौ पाद अभिवन्द्य वन्दना करि पित्रोः पितामातङ्कर କାତ ମୋର ପ୍ରିୟ ପିତା ଆମ୍ବ ମୋର ସ୍ନେହର ମାତା କଂସାତ କଂସ ଠାରୁ ଗୁରୁ ମହାନ ସଙ୍କିତ ଆନନ୍ଦ ଯେଉଁମାନେ ସଙ୍କିତ ପ୍ରସିଦ୍ଧତଙ୍ଗ ସନ୍ତୁଷ୍ଟ ହୁଅନ୍ତୁ ନହ ଆମ୍ଭମାନଙ୍କର ଅକୃତ କରିନଥିବା ନିଷ୍କୃତି ନା ଆପଣମାନଙ୍କର ଯେଉଁ ସେବା ଶୁକ୍ର ଅନୁବାଦ ଶ୍ରୀମଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ଦ୍ୱାରା ଇଂରାଜୀରେ ଏବଂ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କ ଦ୍ୱାରା ଓଡ଼ିଆରେ ଶ୍ରୀକୃଷ୍ଣ ମାତା ପିତାଙ୍କର ପାଦ ବନ୍ଦନ ପୂର୍ବକ କ୍ଷମା ପ୍ରାର୍ଥନା କରି କହିଥିଲେ ହେ ପିତା ହେ ମାତା କଂସ ଭୟରେ ଅତିଶୟ ଭୀତ ହୋଇ ଆପଣମାନଙ୍କର ସେବା କରିପାରି ନାହିଁ ଆମ୍ଭମାନଙ୍କର ବା କୃଷ୍ଣ ବଳରାମଙ୍କର ଏହି ଅସାମର୍ଥ୍ୟ ପାଇଁ ଆମ୍ଭମାନଙ୍କୁ କ୍ଷମା କରନ୍ତୁ ଏବଂ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହୁଅନ୍ତୁ ଭଗବାନ ହରିଙ୍କର ଏହି ଚରିତ୍ର ସ୍ମରଣ କରି କରି ମୋର ଚିତ୍ତ ଅତ୍ୟନ୍ତ ବ୍ୟତୀତ ହେଉଅଛି ଭାଗବତରେ କହିଯାଉଛି ଯେ ଏଥିରୁ ଜଣାପଡ଼ୁଛି ଯେ ଉଭୟ କୃଷ୍ଣ ଓ ବଳରାମ କଂସକୁ ଭାରି ଭାରି ଭୟ କରୁଥିଲେ ଏବଂ ସେଇଥିପାଇଁ ସେମାନଙ୍କୁ ଆତ୍ମଗୋପନ କରିବାକୁ ହୋଇଥିଲା କିନ୍ତୁ ପ୍ରଶ୍ନ ଉଠେ ଯଦି କୃଷ୍ଣ ଓ ବଳରାମ ଭଗବାନ ଅଟନ୍ତି ତେବେ କଂସକୁ ଭୟ କରିବା କିପରି ସେମାନଙ୍କ ପକ୍ଷରେ ସମ୍ଭବ ଏଥିରେ କ'ଣ କିଛି ପରସ୍ପର ବିରୁଦ୍ଧ କଥା ଅଛି ଅତ୍ୟଧିକ ସ୍ନେହ ହେତୁ ବସୁଦେବ କୃଷ୍ଣଙ୍କୁ ସୁରକ୍ଷା ଦେବାକୁ ଇଚ୍ଛା କଲେ ସେ କେବେ ହେଲେ ଭାବିନଥିଲେ ଯେ କୃଷ୍ଣ ହେଉଛନ୍ତି ପରମେଶ୍ୱର ଭଗବାନ ଏବଂ ସେ ନିଜକୁ ରକ୍ଷା କରିପାରିବେ ସେ ଭାବିଲେ କୃଷ୍ଣ ହେଉଛନ୍ତି ତାଙ୍କ ପୁଅ ଯେହେତୁ ବସୁଦେବ ଭଗବାନଙ୍କର ଏକ ମହାନ ଭକ୍ତ ଥିଲେ ତେଣୁ ସେ ଭାବିବାକୁ ଭଲ ପାଇଲେ ନାହିଁ ଯେ କୃଷ୍ଣ ତାଙ୍କର ଅନ୍ୟ ପୁତ୍ରମାନଙ୍କ ଭଳି କଂସ ଦ୍ୱାରା ବଦ୍ଧ ହେବେ ନୀତି ଅନୁଯାୟୀ ବସୁଦେବ କୃଷ୍ଣଙ୍କୁ କଂସ ହାତରେ ଟେକିଦେବାକୁ ବାଧ୍ୟ କାରଣ ସେ ପ୍ରତିଜ୍ଞା କରିଥିଲେ କଥା ଦେଇଥିଲେ ଯେ ତାଙ୍କର ଯେତେ ପୁତ୍ର ଜନ୍ମ ହେବେ ସମସ୍ତଙ୍କୁ ସେ କଂସ ହାତରେ ଟେକିଦେବେ କିନ୍ତୁ କୃଷ୍ଣଙ୍କ ପ୍ରତି ଅତ୍ୟଧିକ ସ୍ନେହ ହେତୁ ସେ ତାଙ୍କର ଏହି ପ୍ରତିଜ୍ଞା ଭାଙ୍ଗି ପକାଇଲେ ଏବଂ ତାଙ୍କର ଏହି ଦିବ୍ୟ ମନୋବୃତ୍ତି ଯୋଗୁଁ ଭଗବାନ ବସୁଦେବଙ୍କ ଉପରେ ଭାରି ଖୁସି ହେଲେ ସେ ବସୁଦେବଙ୍କର ଗଭୀର ସ୍ନେହକୁ ଭାଙ୍ଗିବାକୁ ଇଚ୍ଛା କଲେ ନାହିଁ ଏବଂ ଏହିପରି ଭାବରେ ସେ ନନ୍ଦ ଯଶୋଦାଙ୍କ ଘରକୁ ତାଙ୍କ ପିତାଙ୍କ ଦ୍ୱାରା ବୁହା ହୋଇ ଯିବା ପାଇଁ ରାଜି ହେଲେ ଏବଂ ବସୁଦେବଙ୍କର ଗଭୀର ସ୍ନେହ ପୃଥିବୀକୁ ପରୀକ୍ଷା କରିବା ନିମିତ୍ତ ଯେତେବେଳେ ବସୁଦେବ ଯମୁନା ନଦୀ ପାର ହେଉଥିଲେ ସେତେବେଳେ ସେ ଯମୁନା ଜଳରେ ପଡ଼ିଗଲେ ବର୍ଦ୍ଧନଶୀଳ ଯମୁନା ଜଳରୁ ତାଙ୍କ ଶିଶୁକୁ ଉଦ୍ଧାର କରିବା ନିମିତ୍ତ ପାଗଳ ହୋଇପଡ଼ିଲେ ଏସବୁ ଭଗବାନଙ୍କର ମହିମାନ୍ୱିତ ଲୀଳା ଏବଂ ଏ ପ୍ରକାର ପ୍ରକାଶମୟ ଲୀଳାରେ କୌଣସି ପ୍ରକାର ବିରୁଦ୍ଧାତ୍ମକ କଥା ନାହିଁ ଯେହେତୁ କୃଷ୍ଣ ପରମେଶ୍ୱର ଭଗବାନ ତେଣୁ ସେ କଂସକୁ ଭୟ କରୁନଥିଲେ କିନ୍ତୁ ତାଙ୍କର ପିତାଙ୍କୁ ଆନନ୍ଦ ଦେବା ପାଇଁ ସେ ଏପରି ଭୀତିର ଛଳନା କରିବାକୁ ରାଜି ହୋଇଥିଲେ ଏବଂ ତାଙ୍କ ଚରିତ୍ରର ଅତି ଚମତ୍କାର ଭାବ ହେଉଛି ଏହା ଯେ ସେ ତାଙ୍କର ପିତାଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛନ୍ତି ଯେ ସେ କଂସ ଭୟରେ ଦୂରକୁ ଚାଲିଯିବା ଯୋଗୁଁ ତାଙ୍କର ପାଦ ସେବା କରିପାରି ନାହାନ୍ତି ବ୍ରହ୍ମା ଓ ଶିବଙ୍କ ଭଳି ଶକ୍ତିଶାଳୀ ଦେବତାଗଣ ଯେଉଁ ଭଗବାନଙ୍କ ପାଦ ପଦ୍ମ ବନ୍ଦନା କରନ୍ତି ସେ ଭଗବାନ ବସୁଦେବଙ୍କର ପାଦ ସେବା ବା ଆରାଧନା କରିବାକୁ ଇଚ୍ଛା କଲେ ଏହି ଜଗତକୁ ଭଗବାନଙ୍କର ଏ ପ୍ରକାର ଉପଦେଶ ଯଥୋପଯୁକ୍ତ ଅଟେ କେହି ଭଗବାନ ହେଲେ ସୁଦ୍ଧା ସେ ପିତାମାତାଙ୍କର ସେବା କରିବା ଉଚିତ ପୁତ୍ର ନାନା ଭାବରେ ପିତାମାତାଙ୍କ ପାଖରେ ଋଣୀ ଏବଂ ପୁତ୍ର ଯେତେ ବଡ଼ ହେଉନା କାହିଁକି ପିତାମାତାଙ୍କର ସେବା କରିବା ତାର କର୍ତ୍ତବ୍ୟ ପରୋକ୍ଷ ଭାବରେ କୃଷ୍ଣ ସେ ନାସ୍ତିକମାନଙ୍କୁ ଶିକ୍ଷା ଦେବାକୁ ଇଚ୍ଛା କଲେ ଯେଉଁମାନେ ଭଗବାନଙ୍କର ପରମ ପିତୃତ୍ୱକୁ ସ୍ୱୀକାର କରନ୍ତି ନାହିଁ ସେମାନେ ଏଥିରୁ ଶିକ୍ଷା ଗ୍ରହଣ କରିପାରନ୍ତି ସେ ପରମ ପିତା କିପରି ସମ୍ମାନିତ ହେବା ଉଚିତ ଭଗବାନଙ୍କର ଏ ପ୍ରକାର ମହିମା ମହାମହିମାନ୍ୱିତ ଆଚରଣ ବା ବ୍ୟବହାରରେ ଉଦ୍ଧବ କେବଳ ଚକିତ ହେଲେ ଏବଂ ସେ ବଡ଼ ଦୁଃଖ ପ୍ରକାଶ କଲେ ଯେ ସେ ଭଗବାନଙ୍କ ସହ ଯାଇପାରିଲେ ନାହିଁ ମୁଖସ୍ଥ ଭକ୍ତ ସ୍ୱଜନବୃନ୍ଦ ମାତୃବୃନ୍ଦ ଆଜି ପବିତ୍ର କିଟା ବିଷୟରେ ଉତ୍ଥାନ ଏକାଦଶୀରେ ଆଜି ଆମର ପରମ ପୁରୁଷ ପ୍ରଭୁ ଏହି ରବିବାରର ସତ୍ସଙ୍ଗର ବ୍ୟବସ୍ଥା କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ ଏବଂ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛୁ ଯେ ଆପଣମାନେ ମଧ୍ୟ ଏହି ସତ୍ସଙ୍ଗରେ ଯୋଗଦାନ କରିଛନ୍ତି ଆମେ ଗତକାଲି ଏହି ସତ୍ସଙ୍ଗର ମହିମା କଥା କହୁଥିଲୁ କିଭଳି ଭାଗବତ ଏକାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଭଗବାନ ସତ୍ସଙ୍ଗର ମହିମା ବର୍ଣ୍ଣନା କରିଛନ୍ତି ଏମିତିକି ଅସୁରମାନେ ମଧ୍ୟ ଏହି ସତ୍ସଙ୍ଗ ପ୍ରଭାବରେ ଏଭଳି ଉନ୍ନତ ସ୍ଥିତିକୁ ଯାଇଛନ୍ତି ଯେ ଭଗବାନ ତାଙ୍କର ବଶୀଭୂତ ହୋଇଯାଇଛନ୍ତି ଏଠାରେ ମଧ୍ୟ ସେ କଥା କୁହାଯାଉଛି ଯେ ଉଦ୍ଧବ ଯେତେବେଳେ ବିଦ୍ରୁଙ୍କୁ କହୁଛନ୍ତି କାରଣ ବିଦୁର 35 ବର୍ଷ ହେଲା ଚାଲିଯାଇଥିଲେ। ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ତୀର୍ଥ ଭ୍ରମଣ କରି ଅନ୍ତିମରେ ଯେତେବେଳେ ଆସିଛନ୍ତି, ଯଦିଓ ସେ ଖବର ପାଇଛନ୍ତି ଯେ ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି, କୌରବମାନେ ପ୍ରାଣ ତ୍ୟାଗ କରିଛନ୍ତି, ଭଗବାନ କୃଷ୍ଣ ମଧ୍ୟ ଚାଲିଯାଇଛନ୍ତି, କିନ୍ତୁ ତଥାପି ସେ କଥାକୁ ପୁଷ୍ଟି କରିବା ନିମନ୍ତ ଉଦ୍ଧବଙ୍କ ସହିତ ଯେତେବେଳେ ଦେଖା ହେଇଛି ବୃନ୍ଦାବନରେ, ସେତେବେଳେ ସେ ତାଙ୍କୁ ପଚାରିଛନ୍ତି ସବୁ ଭଗବାନଙ୍କ ବିଷୟରେ, ଯାଦବମାନଙ୍କ ବିଷୟରେ, ପାଣ୍ଡବମାନଙ୍କ ବିଷୟରେ, କୌରବମାନଙ୍କ ବିଷୟରେ ସେ ପ୍ରଶ୍ନ ପଚାରିଛନ୍ତି ଏବଂ ସେ ପ୍ରଶ୍ନର ଉତ୍ତରରେ ଉଦ୍ଧବ ଏହିସବୁ କଥା କହୁଛନ୍ତି। ଏଇ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ ଏହି ଚାରୋଟି ଅଧ୍ୟାୟରେ ଭଗବାନଙ୍କର ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯିବ। ଭାଗବତ ଦଶମ ସ୍କନ୍ଧରେ ଯାହା 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତାହା ଆମେ ଏହି ଚାରି ଅଧ୍ୟାୟରେ ସଂକ୍ଷିପ୍ତରେ ସୂଚନା ପ୍ରାପ୍ତ ହେବା। ତେଣୁ ଉଦ୍ଧବ ଯେହେତୁ ଭଗବାନ ଚାଲିଯାଇଛନ୍ତି, ନିଜର ପ୍ରିୟର ବିରହରେ ଯେଭଳି ଜଣେ ଯନ୍ତ୍ରଣା ପ୍ରାପ୍ତ ହୁଏ, ଯେଭଳି ଜଣେ ବହୁତ ଦୁଃଖିତ ହୁଏ, ସେଇଭଳି ଭାବରେ ଉଦ୍ଧବ ଭଗବାନଙ୍କର ଅତି ପ୍ରିୟ। ଭାଗବତ ଏକାଦଶ ସ୍କନ୍ଧର ଚଉଦ ଅଧ୍ୟାୟରେ ଭଗବାନ କହିଛନ୍ତି ଉଦ୍ଧବ କେତେ ତାଙ୍କର ପ୍ରିୟ। ନ ତଥା ଆମେ ପ୍ରିୟତମ ଆତ୍ମଜୋହନୀ ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ତ ଯଥା ଭଗବାନ। ଏମିତିକି ମୋର ଏତେ ପ୍ରିୟତମ ନୁହନ୍ତି ଆତ୍ମଜୋହନୀ ବ୍ରହ୍ମା, ଯିଏକି ତାଙ୍କର ନିଜର ପୁତ୍ର। ଆମର ନିଜ ପୁତ୍ର ଛଡ଼ା ଅନ୍ୟ କାହାକୁ ଏତେ ଭଲ ପାଇପାରିବା ନାହିଁ, କିନ୍ତୁ ଭଗବାନ କହୁଛନ୍ତି ମୋର ଆତ୍ମଜୋହନୀ ମୋର ବ୍ରହ୍ମା ପୁତ୍ର ମୋର ଏତେ ପ୍ରିୟ ନୁହଁ। ଶଙ୍କର ଯେ ଶିବଜୀ ଯିଏକି ଭଗବାନଙ୍କର ଗୋଟେ ରୂପ, ଯେ ତମଗୁଣକୁ ଆଶ୍ରୟ କରି ଆସିଛନ୍ତି, ସେ ମୋର ମଧ୍ୟ ଏତେ ପ୍ରିୟ ନୁହଁ। ଏବଂ ନ ସଂକର୍ଷଣ, ସଂକର୍ଷଣ ହେଉଛନ୍ତି ଭଗବାନଙ୍କର ଏକ ବିସ୍ତାର, ତେଣୁ ଭଗବାନ ଆଉ ସଂକର୍ଷଣଙ୍କ ଭିତରେ କୌଣସି ତଫାତ ନାହିଁ, କିନ୍ତୁ ତଥାପି ସେ କହୁଛନ୍ତି ସଂକର୍ଷଣ ମୋର ଏତେ ପ୍ରିୟ ନୁହନ୍ତି। ନ ଶ୍ରୀ ତାଙ୍କ ଅତ୍ୟନ୍ତ ପ୍ରିୟତମା ଲକ୍ଷ୍ମୀ ଦେବୀ ତାଙ୍କର ପତ୍ନୀ, ସେ ଭଗବାନ କହୁଛନ୍ତି ସେ ମୋର ମଧ୍ୟ ଏତେ ପ୍ରିୟ ନୁହନ୍ତି। ଏମିତିକି ନୈବାତ୍ମା ତାଙ୍କର ନିଜର ଆତ୍ମା ମଧ୍ୟ ତାଙ୍କର ଏତେ ପ୍ରିୟ ନୁହଁ, ଯେତେ ଉଦ୍ଧବ କହୁଛନ୍ତି ଉଦ୍ଧବ ତମେ ଯେତେ ମୋର ପ୍ରିୟ। ତେଣୁ ଏଇଥିରୁ ଆମେ ଜାଣିବା ଉଦ୍ଧବ ଭଗବାନ କିଭଳି ଉଦ୍ଧବକୁ ଭଲ ପାଉଥିଲେ ଏବଂ ଉଦ୍ଧବ ମଧ୍ୟ କିଭଳି ଭଗବାନଙ୍କୁ ଭଲ ପାଉନଥିଲେ। ଉଦ୍ଧବ ଯେତେବେଳେ ଆଗରୁ ବର୍ଣ୍ଣନା କରାଯାଇଛି 5 ବର୍ଷର ବାଳକ, ଆମର ଛୋଟ ପିଲାମାନେ ଅଛନ୍ତି, 5 ବର୍ଷର ବାଳକ ଥିଲେ ସେତେବେଳେ ସେ ଭଗବାନଙ୍କ ପରିଚର୍ଯ୍ୟାରେ ଭଗବାନଙ୍କ ସେବାରେ ଏତେ ତତ୍ପରତା ହୋଇଥିଲେ, ଏତେ ତନ୍ମୟତା ହୋଇଯାଇଥିଲେ। ସକାଳେ ଯେତେବେଳେ ତାଙ୍କ ମା ଡାକନ୍ତି ଟିଫିନ୍ ନେବା ପାଇଁ, ବ୍ରେକଫାଷ୍ଟ କି ଜଳଖିଆ ଗ୍ରହଣ କରିବା ପାଇଁ, ସେତେବେଳେ ସେ ଶୁଣନ୍ତି ନାହିଁ ସେ କଥା, ଭଗବାନଙ୍କ ସେବାରେ ତନ୍ମୟ ହୋଇଯାଆନ୍ତି। ଏଇଭଳି ଭଗବାନଙ୍କର ସେ ପ୍ରିୟ, ତେଣୁ ଭଗବାନଙ୍କ ବିରହରେ ନିଶ୍ଚିନ୍ତ ଭାବରେ ସେ ବେଦନା ପ୍ରାପ୍ତ ହେବେ, ଦୁଃଖ ପ୍ରାପ୍ତ ହେବେ, ଏଥିରେ କୌଣସି ସନ୍ଦେହ କରିବାର ନାହିଁ। ଆମର ବର୍ତ୍ତମାନ ଭୌତିକ ଜଗତରେ ଅନେକ ଆମର ପ୍ରିୟ ବୋଲି ଭାବୁଛେ, ଇଏ ମୋର ପ୍ରିୟ, ସେ ମୋର ପ୍ରିୟ, ସେ ମୋର ପ୍ରିୟ, କିନ୍ତୁ ଯଦି ଅନ୍ତତପକ୍ଷେ ଆମେ ଜାଣିବା ଯେ ପ୍ରକୃତ ପ୍ରିୟ ହେଉଛନ୍ତି ଆମର ଭଗବାନ, ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଭୋକ୍ତାରଂ ଯଜ୍ଞତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନ୍ତ ମାନ ଶାନ୍ତି ମୁସ୍ତି। ଯଦି ଆମେ ଜାଣିବା ଏଇ ତିନୋଟି ଜିନିଷ ଯେ ଭଗବାନ ହେଉଛନ୍ତି ପ୍ରକୃତର ଉପଭୋଗକାରୀ, ପ୍ରକୃତ ଆମେ ସମସ୍ତେ ନିଜକୁ ପୁରୁଷ ବୋଲି ଭାବୁଛେ, ଏଠି ତଥାଗତ ପୁରୁଷ ଇଏ ମଧ୍ୟ ପ୍ରକୃତରେ ସ୍ତ୍ରୀ ଏବଂ ତଥାଗତ ସ୍ତ୍ରୀ ସିଏ ମଧ୍ୟ ପ୍ରକୃତରେ ସ୍ତ୍ରୀ, କିନ୍ତୁ ପ୍ରକୃତରେ ଆମେ ସମସ୍ତେ ଭୋକ୍ତା ଅଭିମାନ କରିଛେ, ଆମେ ସମସ୍ତେ ଉପଭୋଗକାରୀ ବୋଲି ନିଜକୁ ଭାବୁଛେ, ସେଥିପାଇଁ ଆମର ଭୌତିକ ଜଗତ ପତନ ହୋଇଛି। କିନ୍ତୁ ଯେତେବେଳେ ଜାଣିବା ଯେ ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ ଏବଂ ସବୁକିଛିର ସେ ହେଉଛନ୍ତି ମାଲିକ, ଏ ଘରର ପରମ ପୁରୁଷ ମାଲିକ ଅଛନ୍ତି, କିନ୍ତୁ ପ୍ରକୃତରେ ପରମ ପୁରୁଷ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣ, ସବୁକିଛିର ସିଏ ହେଉଛନ୍ତି ମାଲିକ ଏବଂ ସିଏ ହେଉଛନ୍ତି ପ୍ରକୃତରେ ଆମର ବନ୍ଧୁ। ଏହି ତିନୋଟି ଜିନିଷ ଯେଉଁମାନେ ଜାଣିବେ ସେମାନେ ଆନନ୍ଦରେ ବା ଶାନ୍ତିରେ ରହିପାରିବେ। ତେଣୁ ଭଗବାନ ଯେଉଁ ଭଗବାନ ଯେମିତି ଆମର ପ୍ରିୟ, ଯେଉଁମାନେ ପ୍ରକୃତରେ ଭଗବାନ ଭକ୍ତ ସେମାନେ ତାଙ୍କ ପାଇଁ ମଧ୍ୟ ଭଗବାନ ସେହିଭଳି ଭାବେ ପ୍ରାଣ, ପ୍ରାଣ ଭଳି ପ୍ରିୟତମ ଭଗବାନ ତାଙ୍କ ପାଇଁ। ତେଣୁ ସେ ଅନ୍ୟ କଥା ଚିନ୍ତା କରନ୍ତି ନାହିଁ। ସାଧବ ହୃଦୟ ମହ୍ୟଂ ସାଧୁନା ହୃଦୟ ତୁହଂ ମଦନ୍ୟ କେ ନ ଜାଣନ୍ତି ନାହଂ ତେଭ୍ୟ ମନାଗତି। ଯେମିତି ଆମେ ବିଭିନ୍ନ ପ୍ରକାର ଚିନ୍ତା କରୁଛେ ସବୁବେଳେ, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଭଗବାନଙ୍କ ବିଷୟରେ ସବୁବେଳେ ଚିନ୍ତା କରୁଥାନ୍ତି, ଭଗବାନଙ୍କ ସେବାରେ ସବୁବେଳେ ନିଯୁକ୍ତ ରହିଥାନ୍ତି। ତେଣୁ ଉଦ୍ଧବ ମଧ୍ୟ ସେହି ସ୍ତରର, ତେଣୁ ଭଗବାନଙ୍କର ଚାଲିଯାଇଛନ୍ତି, ଭଗବାନ ଲୀଳା ଯେତେବେଳେ ସ୍ମରଣ କରୁଛନ୍ତି ସେତେବେଳେ ତାଙ୍କର ଚକ୍ଷୁରୁ ଅଶ୍ରୁ ବିଗଳିତ ହେଉଛି। ଆମେ ଯେଉଁ ମହାମନ୍ତ୍ର କୀର୍ତ୍ତନ କରୁଛେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଇଏ ହେଉଛି ସେଇ ଭଗବାନ ଯେମିତି ଉଦ୍ଧବ ଭଗବାନ ବିରହରେ କ୍ରନ୍ଦନ କରୁଛନ୍ତି ସେଇଭଳି ଭାବରେ ଇଏ ଗୋଟେ କ୍ରନ୍ଦନ। ଆମେ ହରେ ହରେ ହେଉଛନ୍ତି ଭଗବାନଙ୍କର ଶକ୍ତି, ହରା ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି। ତେଣୁ ହରେ ବା ରାଧାରାଣୀକୁ ଆମେ ପ୍ରାର୍ଥନା କରୁଛେ, ଆମକୁ କୃପା କରନ୍ତୁ ଯେମିତି ଆମେ ଭଗବାନଙ୍କୁ ଭୁଲି ଯାଇକିରି ବହୁତ କଷ୍ଟପ୍ରାପ୍ତ ହେଉଛେ, ପୁଣି ଆମକୁ ଭଗବାନଙ୍କ ସେବାରେ ନିଯୁକ୍ତ କରନ୍ତୁ। ଏ ମହାମନ୍ତ୍ର ଉଦ୍ଦେଶ୍ୟ ହେଉଛି ସେଇଭଳି, ଆମେ ସେଇ ମୁହୂର୍ତ୍ତରେ ସେଇ ଭାବରେ ଆମେ ମହାମନ୍ତ୍ର କୀର୍ତ୍ତନ କରିବା କଥା। ତେଣୁ ଯେତେବେଳେ ଭଗବାନଙ୍କ କଥା କୀର୍ତ୍ତନ କରୁଛନ୍ତି ଉଦ୍ଧବ, ସେତେବେଳେ ତାଙ୍କ ମନ ଦୁଃଖ ହେଉଛି, ବହୁତ ଦୁଃଖିତ ହେଉଛନ୍ତି, ବହୁତ କ୍ରନ୍ଦନ କରି ସେ କହୁଛନ୍ତି କ'ଣ ନା, ଦୁନୋତି ଦୁନୋତି ଚେତ ସ୍ମରତୋ ମମେତ, ମୁଁ ଯେତେବେଳେ କଥା ସ୍ମରଣ କରୁଛି ମୋର ହୃଦୟରେ ବହୁତ ଦୁଃଖ ଆସୁଛି। କ'ଣ ସ୍ମରଣ କରୁଛନ୍ତି ନା, ଯତ୍ ଆହ ପାଦାବି ବନ୍ଧ୍ୟ ପିତୃ ହୋ, ଭଗବାନ ଭାଗବତ ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯିବ ବିସ୍ତାର ଭାବରେ। ଭଗବାନ ଯେତେବେଳେ 11 ବର୍ଷରେ ହେଇଗଲେ ସେତେବେଳେ କଂସ ନାରଦ ମୁନି ଯାଇ ପହଞ୍ଚିଗଲେ, କଂସ ପାଖରେ ପହଞ୍ଚିଗଲେ, ସେ ପର୍ଯ୍ୟନ୍ତ କଂସ ଜାଣିନଥିଲେ ପ୍ରକୃତରେ ବସୁଦେବଙ୍କର ପୁତ୍ର ହେଉଛନ୍ତି କଂସ ବୋଲି, କୃଷ୍ଣ ବୋଲି ଜାଣିନଥିଲେ। ତେଣୁ ସିଏ କହିଲେ ତମର ଯେଉଁ ଶତ୍ରୁ ସିଏ ହେଉଛନ୍ତି ନନ୍ଦଙ୍କର ଘରେ ବଢ଼ୁଛି କୃଷ୍ଣ, ସିଏ ହେଉଛନ୍ତି ବସୁଦେବଙ୍କର ପୁତ୍ର। ତେଣୁ ଏଇଭଳି ଭାବରେ ତାଙ୍କୁ କହିଦେବାରୁ କଂସ ଅକ୍ରୁରଙ୍କୁ ପଠେଇଲା, ମଥୁରାରୁ ବୃନ୍ଦାବନକୁ ପଠେଇଲା, ଗୋଟେ ନୂଆ ସ୍ୱର୍ଣ୍ଣ ରଥ ନିର୍ମାଣ କରିଥିଲା, ଭଗବାନ ଆସିବେ ଭଗବାନଙ୍କର ଇଚ୍ଛାରେ। କଂସ ଯଦିଓ ଭଗବାନଙ୍କର ଶତ୍ରୁ ତଥାପି ସେ ଭଗବାନଙ୍କ ସେବା ପାଇଁ ଗୋଟେ ସୁବର୍ଣ୍ଣ ରଥ ନିର୍ମିତ କରିଛି। ତାର ଉଦ୍ଦେଶ୍ୟ ହେଉଛି ଯେ କାଳେ କୃଷ୍ଣ ନ ଆସିବେ ତାଙ୍କୁ ଏଇଭଳି ଭାବରେ ଗୋଟେ ସୁନ୍ଦର ସ୍ୱର୍ଣ୍ଣମୟ ରଥ ଦେଖେଇଦେଲେ ସେ ଛୋଟ ପିଲା ଯେମିତି ଆକୃଷ୍ଟ ହେଇକି ଆସେ, କୃଷ୍ଣ ମଧ୍ୟ ସେଭଳି ଆକୃଷ୍ଟ ହେଇକି ଆସିବେ, ଏହି ଉଦ୍ଦେଶ୍ୟରେ ସେ ନିର୍ମାଣ କରିଛି ସ୍ୱର୍ଣ୍ଣ ରଥ। ଏବଂ ସେଇ ରଥକୁ ପଠେଇଛନ୍ତି, ଅକ୍ରୁର ସେଇ ରଥକୁ ଆଣିକି ଆସିଛନ୍ତି, ଭଗବାନଙ୍କୁ ନେଇକି ଯାଇଛନ୍ତି। ବିସ୍ତାର ଭାବରେ ବର୍ଣ୍ଣନା ଅଛି, ଆମେ ସଂକ୍ଷେପରେ କହିବା, ଗୋଟେ ବାଜିଗଲାଣି, ଆପଣମାନେ ସମସ୍ତେ ଉପବାସ ରହିଛନ୍ତି, ଆମେ ଅଳ୍ପ ସମୟ କଥାକୁ ଶେଷ କରିବା। ତେଣୁ ଯେତେବେଳେ ଭଗବାନ ଯାଉଛନ୍ତି ସ୍ୱର୍ଣ୍ଣ ରଥରେ ବସି, ସେତେବେଳେ ଯେତେବେଳେ ବାଟରେ ସବୁ ବିଭିନ୍ନ ପ୍ରକାର ମଥୁରାରେ ବିଭିନ୍ନ ପ୍ରକାର ଲୀଳା ହେଇଛି, ଜଣେ ଧୋବାକୁ ହତ୍ୟା କରିଛନ୍ତି, ସେ ବସ୍ତ୍ର ସବୁ ତାଠୁ ଆଣିଛନ୍ତି, ରଜକଠାରୁ ବସ୍ତ୍ର ସବୁ ଗ୍ରହଣ କରିଛନ୍ତି, ଏଇଭଳିଆ ବିଭିନ୍ନ ଲୀଳା କରି କୁବ୍ଜାକୁ ବହୁତ ସୁନ୍ଦରରେ ସ୍ତ୍ରୀରେ ପରିଣତ କରିଦେଇଛନ୍ତି। ଏଇଭଳି କରି ଅନ୍ତିମରେ ଯେତେବେଳେ ଆସି ପହଞ୍ଚନ୍ତି ଯେଉଁ ରଙ୍ଗମଞ୍ଚରେ, କଂସ ଚିନ୍ତା କରିଥିଲା ଆ ପୂର୍ବରୁ ତ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ବହୁତ ପ୍ରକାର ଚେତା କରିଥିଲା, ଯେମିତି କୁବଳା ପିଡ଼କୁ ଲଗେଇକି ରଖିଥିଲା ତାକୁ ହତ୍ୟା କରିବା ପାଇଁ, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ଯାହା ହଉ, ଭଗବାନ ସେ କୁବଳା ପିଡ଼ ହତ୍ୟାକୁ ହତ୍ୟା କରି ସେଇ ଯେଉଁ କୁବଳା ପିଡ଼ ହତ୍ୟର ଯେଉଁ ଦୁଇଟି ଦାନ୍ତ ରହିଛି ସେ ଦାନ୍ତକୁ ଉପାଡ଼ି ଭଗବାନ କୃଷ୍ଣ ଗୋଟେ ଦାନ୍ତ ଧରିକିରି ଏବଂ ବଳରାମ ଗୋଟେ ଦାନ୍ତ ଧରିକି ପ୍ରବେଶ କରୁଛନ୍ତି। ସେ ଯେଉଁ ରଙ୍ଗମଞ୍ଚରେ ଯେଉଁମାନେ ସବୁ ଅଛନ୍ତି ସବୁ ଦେଖିକିରି କୃଷ୍ଣ ଏବଂ ବଳରାମଙ୍କ ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ମଲ୍ଲାନାମ ସନିର ନୃଣା ରବିରଙ୍ଗ, ଏଭଳି ବିଭିନ୍ନ ପ୍ରକାର 10 ପ୍ରକାର ରସ ଯେଉଁ ଭଗବାନଙ୍କ ରହିଛି, କିଏ କେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇଛନ୍ତି ସେ ସେଇ ରସ ଆସ୍ୱାଦନ କରୁଛନ୍ତି। ଯଦିଓ 11 ବର୍ଷର ବାଳକ, କିନ୍ତୁ ମଲ୍ଲ ଯେଉଁ ରହିଛନ୍ତି, ଅଷ୍ଟମଲ୍ଲ ରହିଛନ୍ତି, ଚାଣୁର ମୁଷ୍ଟିକ ଇତ୍ୟାଦି, ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି ସେମାନେ ଭାବୁଛନ୍ତି ଇଏ ବଜ୍ର ଭଳି, ମଲ୍ଲାନାମ ସନିର, ଏସବୁ ବର୍ଣ୍ଣନା କରାଯାଇଛି। ଅନ୍ତିମରେ ଭଗବାନ କୃଷ୍ଣ ଏବଂ ବଳରାମ ଯେ ମଲ୍ଲମାନଙ୍କୁ ହତ୍ୟା କରିଛନ୍ତି, ହତ୍ୟା କଲା ପରେ ଅନ୍ୟ ମଲ୍ଲମାନେ ଯେଉଁ ଥିଲେ ସବୁ ପଳେଇ ଯାଇଛନ୍ତି ଛାଡ଼ିକି, ତେଣୁ ଭଗବାନ ଅନ୍ତିମରେ କଂସ ପାଖକୁ ଯାଇ କଂସକୁ ହତ୍ୟା କରିଛନ୍ତି। କଂସ ଯେଉଁ ବହୁତ ଉଚ୍ଚା ମଞ୍ଚ ଉପରେ ଠିଆ ହେଇ ରହି ବସିଥିଲା, ସେହି ମଞ୍ଚ ଉପରୁ ଲମ୍ଫ ପ୍ରଦାନ କରି ଯାଇ ପହଞ୍ଚିକିରି ଭଗବାନ ତାଙ୍କର କେଶ ଧରିକିରି, କଂସର କେଶ ଧରିକିରି ତଳକୁ ପକେଇ ଦେଇଛନ୍ତି ଏବଂ ତଳକୁ ପକେଇକିରି ସେ କଂସ ମୃତ୍ୟୁବରଣ କରିଛି। ତେଣୁ ଏ କଥା ନିକଟରେ ଯେଉଁ ବନ୍ଦୀଶାଳା ରହିଛି, ସେ ବନ୍ଦୀଶାଳାରେ ଦେବକୀ ଏବଂ ବସୁଦେବ ରହିଛନ୍ତି, ସେ ସବୁ ଶୁଣୁଛନ୍ତି। ତେଣୁ ଭଗବାନ ଯେତେବେଳେ କଂସକୁ ହତ୍ୟା କଲେ, ସମସ୍ତେ ଯେଉଁ କଂସକୁ ଭୟ କରୁଥିଲେ ସେଇ ଭୟକୁ ନିବାରଣ କରିବା ପାଇଁ ଭଗବାନ ସେ କଂସର ଚୁଚୁ ଧରି ଘୋଷାରି ଘୋଷାରି ସେ ରଙ୍ଗମଞ୍ଚରେ ସବୁ ଚାରିଆଡ଼େ ବୁଲାଉଛନ୍ତି। ସମସ୍ତେ ଜାଣିବେ ଯେ ପ୍ରକୃତରେ ଆଉ କଂସ ପାଖରୁ ଆମେ ଭୟ କରିବା ନାହିଁ, ଦେବତାମାନେ ଭୟ କରି ରହିଛନ୍ତି। ସବୁ ପୂର୍ବରୁ ଆମେ ବର୍ଣ୍ଣନା କରୁଥିଲେ ମେଘରେ, ମେଘ ଭିତରେ ଆଡ଼ୁଆଡ଼ରେ ରହିଥିଲେ, ଲୁଚିକି ରହିଥିଲେ, ଯେତେବେଳେ ଅଘାସୁର ଭାଗବତ ମନ୍ଦିରରେ ଅଘାସୁର ବିଷୟରେ ବର୍ଣ୍ଣନା କରାଯାଉଛି, ଅଘାସୁର ସମୟ ଲୀଳାରେ ଏଇଟା କୁହାଯାଉଛି। ତେଣୁ ସମସ୍ତେ ଭୟ କରୁଛନ୍ତି, କଂସକୁ ଭୟ କରୁଥିଲେ। ତେଣୁ ଭଗବାନ ତାଙ୍କର ଯେଉଁ କେଶକୁ ଘୋଷାଡ଼ି ଘୋଷାଡ଼ିକି ଚାରିଆଡ଼େ ବୁଲେଇଲେ ସେଠି ସମସ୍ତଙ୍କର ଭୟ ଦୂର ହେଲା। ଏବଂ ଭଗବାନ ଯେତେବେଳେ ଯାଇ ପହଞ୍ଚିଛନ୍ତି ବନ୍ଦୀଶାଳାରେ, ବନ୍ଦୀଶାଳାର ଦ୍ୱାରପାଳମାନେ ଯେଉଁ ଥିଲେ ସେ କବାଟ ଖୋଲିଦେଇଛନ୍ତି। ଭଗବାନ ଯାଇ ତାଙ୍କ ପିତା ମାତାଙ୍କ ପାଖରେ ପହଞ୍ଚିଛନ୍ତି। ଭାଗବତ ଦଶମ ସ୍କନ୍ଧ 44 ଅଧ୍ୟାୟ ବର୍ଣ୍ଣନା କରାଯାଉଛି, ଯେତେବେଳେ ଦେବକୀ ବସୁଦେବଶ୍ଚ ବିଜ୍ଞାୟ ଜଗଦୀଶ୍ୱର କୃତ ସମ୍ବୋଧନ ପୁତ୍ର ସ୍ୱସ୍ୱଜାତି ନ ଶକ୍ତିତ। ଦେବକୀ ବସୁଦେବ ଯେତେବେଳେ ଭଗବାନ ଜାତ ହେଇଥିଲେ, ଦଶମ ସ୍କନ୍ଧ 3 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନ ପ୍ରଥମେ ଚତୁର୍ଭୁଜ ରୂପରେ ଆବିର୍ଭାବ ହେଇଥିଲେ। ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଅତି ସୁନ୍ଦର ରୂପରେ ଆବିର୍ଭାବ ହେଇଥିଲେ। ଏବଂ ଭଗବାନଙ୍କ ପ୍ରାର୍ଥନାରେ ସେମାନେ ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ ସେଥିପାଇଁ ସେ ସାମାନ୍ୟ ବାଳକ ନରବାଳକ ଭଳି ହେଇଯାଇଥିଲେ। ତେଣୁ ସେ ସବୁ ଜାଣିଛନ୍ତି ଭଗବାନଙ୍କର ଯେ ସ୍ୱୟଂ ଭଗବାନ, ସେ କଥା ତାଙ୍କର ମନେ ପଡ଼ିଲା ବର୍ତ୍ତମାନ। ତେଣୁ କୃଷ୍ଣ ଏବଂ ବଳରାମ ଯଦିଓ ସେ ବନ୍ଦୀଘର ଦ୍ୱାରରେ ଠିଆ ହେଇଛନ୍ତି, ଦେବକୀ ବସୁଦେବଶ୍ଚ ବିଜ୍ଞାନ ଜଗଦୀଶ୍ୱର, ସେ ଦେବକୀ ଏବଂ ବସୁଦେବ ଜାଣିଲେ ଇଏ ସାଧାରଣ ବାଳକ ନୁହନ୍ତି, ଇଏ ସାଧାରଣ ପୁତ୍ର ନୁହନ୍ତି, ଇଏ ହେଉଛନ୍ତି ଜଗଦୀଶ୍ୱର, ଜଗତର ଈଶ୍ୱର ଇଏ। ତେଣୁ କୃତ ସମ୍ବୋଧନ ପୁତ୍ର ସ୍ୱସ୍ୱଜାତ ନ ଶଙ୍କିତ, ଯଦିଓ କୃଷ୍ଣ ବଳରାମ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିନ୍ତୁ ବସୁଦେବ ଏବଂ ଦେବକୀ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଭୟ କରିଯାଉଛନ୍ତି। କାହିଁକି ନା ସେ ସ୍ୱୟଂ ଭଗବାନ, ଆମେ କେମିତି ତାଙ୍କୁ ଆଲିଙ୍ଗନ କରିବା, ଆମେ ତାଙ୍କୁ ପ୍ରାର୍ଥନା, ଆମେ ତାଙ୍କୁ ପ୍ରଣାମ କରିବା କଥା, ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି। ତେଣୁ କୃଷ୍ଣ ଏବଂ ବଳରାମ ତାଙ୍କର ମାୟା ବିସ୍ତାର କରି ଏଭଳି କଥା କହୁଛନ୍ତି ଯେ ଦେବକୀ ବସୁଦେବ ସେ ଭୁଲି ଯାଇଛନ୍ତି କୃଷ୍ଣ ବଳରାମ ଏମାନେ ଭଗବାନ ବୋଲି, ସେ କଥା ତାଙ୍କ କଥା କହୁଛନ୍ତି ଆଜି ଏଇଠି କୁହାହଉଛି। ଉଦ୍ଧବ ସେ କଥା ଶୁଣିଥିଲେ ତେଣୁ ବା ଦେଖିଥିଲେ, ତେଣୁ ସେ ଏ କଥା ମନେ ପକାଉଛନ୍ତି ଯେ ଭଗବାନ ତାଙ୍କୁ କହୁଛନ୍ତି, ତାତାମ୍ବ କଂସାତ୍ ପୁରୁଷଙ୍କି ତାନା ହେ ତାତ ହେ ଅମ୍ବ, ପିତାଙ୍କୁ ବହୁତ ସ୍ନେହର ସହିତ ସମ୍ବୋଧନ କରୁଛନ୍ତି ତାତ ବୋଲି, ମାଆଙ୍କୁ ବହୁତ ସ୍ନେହର ସହିତ ସମ୍ବୋଧନ କରୁଛନ୍ତି ଅମ୍ବ ବୋଲି, ହେ ତାତାମ୍ବ ହେ ତାତ ହେ ଅମ୍ବ କଂସାତ୍ ପୁରୁଷଙ୍କି ତାନା, ଭଗବାନଙ୍କର କାହାକୁ ଭୟ ନାହିଁ, ଭଗବାନ ଭୟରେ ସମସ୍ତେ ଭୟଭୀତ ହେଉଛନ୍ତି। ଭାଗବତ ତୃତୀୟ ସ୍କନ୍ଧ କେତେ କପିଳଦେବ କହୁଛନ୍ତି ଯେ ମଦ୍ ଭୟାତ୍ ବାତି ଭାତୋୟଂ ସୂର୍ଯ୍ୟସ୍ତପତି ମଦ୍ ଭୟାତ୍ ବର୍ଷତିନ୍ଦ୍ର ଧହତି ଅଗ୍ନି ମୃତ୍ୟୁଶ୍ଚରତି ମଦ୍ ଭୟାତ୍, ଭଗବାନ ଭୟରେ ସମସ୍ତେ ଭୟଭୀତ ହେଉଛନ୍ତି, ଏମିତି ସ୍ୱୟଂ ଭୟ ମୃତ୍ୟୁ ମଧ୍ୟ ଭଗବାନଙ୍କ ଭୟରେ କାର୍ଯ୍ୟ କରୁଛନ୍ତି। ତେଣୁ ଭଗବାନଙ୍କୁ କାହାର ଭୟ କରିବା ନାହିଁ, ଭଗବାନଙ୍କ କାହା ପ୍ରତି ଭୟ ନାହିଁ, ଭଗବାନ ହେଉଛନ୍ତି ସ୍ୱରାଟ, ସେ ହେଉଛନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ, ସେ ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ଏଠି ସେ କହୁଛନ୍ତି କଂସାତ୍ ପୁରୁଷଙ୍କି ତାନା, କଂସ ଭୟରେ ଆମେ ସଂକିତ ହେଇଯାଇଥିଲୁ, ଭୟଭୀତ ହେଇଯାଇଥିଲୁ, ସେଇଥିପାଇଁ ପ୍ରସିଦ୍ଧତଂ ନୋ ଅକୃତ ନିଷ୍କୃତି ନାମ, ତେଣୁକରି ଆମେ ଆପଣଙ୍କୁ କହିଥିଲୁ, ମୁଁ ଆପଣଙ୍କୁ କହିଥିଲି ଯେ ମୋତେ ଯେ ନନ୍ଦ ଘରେ ଛାଡ଼ିଦେବା ପାଇଁ, ନନ୍ଦଙ୍କର ଆଳରେ ଛାଡ଼ିଦେବା ପାଇଁ ଆସିବା ପାଇଁ। ତେଣୁ ଜନ୍ମ ସମୟରେ ଆପଣ ମୋତେ ନେଇକି ଯେଉଁ ଛାଡ଼ି ଦେଇକି ଆସିଥିଲେ ନନ୍ଦ ଆଳରେ, ମୁଁ 11 ବର୍ଷ କାଳ ସେଠି ମୋର ବିତି ଯାଇଛି, ମୋର ଏଇ ଯେଉଁ ବାଳକ ସମୟଟି ବିତି ଯାଇଛି, 11 ବର୍ଷ ମୋର ସେଠି ବିତି ଯାଇଛି। ତେଣୁ ମୁଁ ଏଇ ସମୟରେ ଯେଉଁ ଆପଣଙ୍କର ସେବା କରିବା କଥା, ନୋ ଅକୃତ ନିଷ୍କୃତି ନା, ସମସ୍ତଙ୍କର ପିତାମାତାଙ୍କ ପ୍ରତି ଋଣ ରହିଛି, ଆମର ସମସ୍ତଙ୍କର 6 ଋଣ ରହିଛି, ଦେବ ଋଷି ଦେବର୍ଷି ଦେବର୍ଷି ଭୂତାତ୍ମା ନୃଣାଂ ପିତୃଣାମ ନ କିଙ୍କର ନାୟଂ ଋଣିଙ୍କ ରାଜନ ଗତ ମୁକୁନ୍ଦ ହରିହୁତ ହରିହୁତ ତେଣୁ ଦେବର୍ଷି ଭୂତ ଆପ୍ତ ନୃଣାଂ ପିତୃଣାମ ଏଇସବୁ 6 ଋଣ ରହିଛି, ଆମ ଦେବତାମାନଙ୍କ ପ୍ରତି ଋଣ ରହିଛି, କାରଣ ଦେବତାମାନେ ଆମକୁ ଅନେକ କିଛି ପ୍ରଦାନ କରୁଛନ୍ତି, ଭୂତ ବା ଜୀବମାନଙ୍କ ପ୍ରତି ଆମର ଋଣ ରହିଛି, ତେଣୁ ସେଇଭଳିଆ ପିତାମାତାଙ୍କ ପ୍ରତି ଆମର ଋଣ ରହିଛି, ସେମାନେ ଆମକୁ ଜନ୍ମ ଦେଇଛନ୍ତି, ଏ ଶରୀର ସେମାନେ ପ୍ରଦାନ କରିଛନ୍ତି, ତେଣୁ ଆମର ତାଙ୍କ ପ୍ରତି ଋଣୀ ରହିଛି, ଆମେ ତାଙ୍କ ପ୍ରତି ଋଣୀ। ତେଣୁ ଭଗବାନ ସେ କଥା କହୁଛନ୍ତି, ମୋର ଯେଉଁ ଆପଣଙ୍କ ପ୍ରତି ସେବା କରିବା କଥା ମୁଁ ଅକୃତ, ମୁଁ ସେ କଥା କରିପାରିଲି ନାହିଁ, କାରଣ ମୁଁ 11 ବର୍ଷ କାଳ କଂସ ଭୟରେ ଭୟଭୀତ ହେଇକରି ଆମେ ଯାଇକରି ସେଠି ରହିଥିଲୁ, ନନ୍ଦାଳୟ ରହିଥିଲୁ, ଗୋକୁଳରେ ରହିଥିଲୁ, ଗୋକୁଳରୁ ସେ ଅବଶ୍ୟ ବୃନ୍ଦାବନ ଯାଇଛନ୍ତି, ତେଣୁ ଏଇଭଳି ଭାବରେ ବୃନ୍ଦାବନରେ ସବୁ ବିଭିନ୍ନ ଲୀଳା କରିଛନ୍ତି ଭଗବାନ। ତେଣୁ ସେ ପିତାମାତାଙ୍କୁ ଏଇଭଳି ଭାବରେ ମାୟାର ମୋହିତ କରିକିରି ଏଭଳି ଭାବରେ କହୁଛନ୍ତି ଯେ ମୁଁ ଭୟଭୀତ ହେଇଯାଇଥିଲି, ସେଥିପାଇଁ ମୁଁ ସେବା କରିପାରିନି, ସେଥିପାଇଁ ମୋତେ କ୍ଷମା କରନ୍ତୁ, ମୋ ଉପରେ ପ୍ରସିଦ୍ଧତା ହୁଅନ୍ତୁ, ମୋତେ ପ୍ରସନ୍ନ ହୁଅନ୍ତୁ, ମୋ ଉପରେ ପ୍ରସନ୍ନ ହୁଅନ୍ତୁ, ମୁଁ ସେବା କରିପାରିନି ବୋଲି ମୋ ଉପରେ କ୍ରୋଧ ପ୍ରକାଶ କରନ୍ତୁ ନାହିଁ, ମୋତେ ପ୍ରସିଦ୍ଧତା ମୋତେ କୃପା କରନ୍ତୁ। ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କରିଛନ୍ତି ବସୁଦେବ ଏବଂ ଦେବକୀ, ସେ ଭୁଲି ଯାଇଛନ୍ତି ପୁଣି ଭଗବାନ ବୋଲି, ତେଣୁ ପୁଣି ତାଙ୍କୁ ଆଲିଙ୍ଗନ କରିଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଯଦିଓ ବୃନ୍ଦାବନରେ ମାଧୁର୍ଯ୍ୟ ଲୀଳା ରହିଛି, ମଥୁରା ଏବଂ ଦ୍ୱାରକାରେ ଭଗବାନଙ୍କର ଐଶ୍ୱର୍ଯ୍ୟ ଲୀଳା ସବୁ ରହିଛି, କିନ୍ତୁ ତଥାପି ତାଙ୍କର ପିତାମାତା ତାଙ୍କ ନିଜ ପୁତ୍ର ଭଳି ସ୍ନେହ କରିଛନ୍ତି। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ଯେ ବସୁଦେବ ତାଙ୍କର ଗୋଟିଏ ନାମ ଥିଲା ଆନକ ଦୁନ୍ଧୁବୀ, କାରଣ ସେ ସେତେବେଳେ ଜନ୍ମଗ୍ରହଣ କରିଥିଲେ, ସେ ସମୟରେ ସ୍ୱର୍ଗରେ ଦୁନ୍ଧୁବୀ ନାହାଦ ହେଇଥିଲେ, ଦେବତାମାନେ ଦୁନ୍ଧୁବୀ ନାହାଦ କରିଥିଲେ। ତେଣୁ ବସୁଦେବଙ୍କର ବହୁତ ପ୍ରସିଦ୍ଧି ଅଛି ଯେ ସିଏ ହେଉଛନ୍ତି ସତ୍ୟବାଦୀ, ସେ ସତ୍ୟର ସତ୍ୟ ଛଡ଼ା ଅନ୍ୟ କିଛି କହିବେ ନାହିଁ, ମିଥ୍ୟା କେବଳ କହିବେ ନାହିଁ। ଏବଂ ସତ୍ୟ କହିବାଟା ପ୍ରକୃତରେ ଆମର ଜିହ୍ୱାର ଗୋଟେ ତପସ୍ୟା, ଜିହ୍ୱାର ତପସ୍ୟା ବିଷୟରେ ବାଚିକ ତପସ୍ୟା ଜଳିଛି, ମାନେ ମିଥ୍ୟା କହିବ ନାହିଁ, ଏସବୁ ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ବସୁଦେବ ପ୍ରସିଦ୍ଧ ଲାଭ କରିଥିଲେ ଯେ ହେଉଛନ୍ତି ସେ ସତ୍ୟ ଛଡ଼ା ଅନ୍ୟ କିଛି କହନ୍ତି ନାହିଁ। ତେଣୁ କଂସ ଭଳି ଦୁର୍ବୃତ୍ତ ମଧ୍ୟ ବସୁଦେବ ଯେତେବେଳେ ସେ ଆଣିକିରି ଆସୁଥିଲା, ବସୁଦେବ ଓ ଦେବୀଙ୍କର ବିବାହ ସମୟରେ ତାଙ୍କ ରଥକୁ ଆଣିକିରି ଆସୁଥିଲା, ସେହି ସମୟରେ ଯେତେବେଳେ ଆକାଶବାଣୀ ଶୁଣିଥିଲା ଯେ ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ବସେ ଅବୁଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତତେ ହତ୍ୟା କରିବ। ଏ କଥା ଶୁଣି କଂସ ସାଙ୍ଗେ ସାଙ୍ଗେ ସେ ରଥକୁ ଓହ୍ଲେଇ, ଦେବକୀ ଯଦିଓ ତାଙ୍କର ଭଉଣୀ ଅତ୍ୟନ୍ତ ସ୍ନେହର ପାତ୍ରୀ, କିନ୍ତୁ ତଥାପି ସେ ଏତେ ନିଷ୍ଠୁର ଯେ ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କରି ତାଙ୍କୁ ବଦ୍ଧ କରିବାକୁ ଚେଷ୍ଟା କରିଥିଲା, ଉଦ୍ୟତ ହେଇଥିଲା। କିନ୍ତୁ ବସୁଦେବ ତାଙ୍କୁ ବହୁତ ପ୍ରକାର ଯେତେ ବୁଝେଇଲେ ମଧ୍ୟ ମୃତ୍ୟୁ ଯେ ଜନ୍ମ ବତାଙ୍ଗ ବୀର ଦେହୀନ ସଜାୟତେ ଅଧ୍ୟବା ଅଧ୍ୟ ସତାମ ଦେବା ମୃତ୍ୟୁ ଭାଇ ପ୍ରାଣୀନାଙ୍ଗ ଧ୍ରୁବ, ସମସ୍ତେ ଜଣେ ଜାତ ହେଇଛି ଜୀବନ ପ୍ରାପ୍ତ ହେଇଛି ମାନେ ନିଶ୍ଚିନ୍ତ ଭାବେ ମୃତ୍ୟୁ ପ୍ରାପ୍ତ ହବ। ଏଇଭଳି ଭାବରେ ଅନେକ ଜ୍ଞାନ ଉପଦେଶ ଦେଲେ ମଧ୍ୟ କଂସ ଶୁଣିନଥିଲା ସେ କଥା। କିନ୍ତୁ ଅନ୍ତିମରେ ଯେତେବେଳେ ଭଗବାନ ବସୁଦେବ କହିଲେ ଯେ ନହି ଅଶ୍ୟାତେ ଭୟଂ ସୌମ୍ୟଂ ଯଦ୍ୱୈ ସା ଅଶରୀର ବାକ୍ ପୁତ୍ରାନ୍ତେ ସମବେଶ୍ୟ ସେ ଯଥେଷ୍ଟ ଭୟ ମୁତ୍ଥିତମ୍। ଯେତେବେଳେ ବସୁଦେବ କହିଲେ ଯେ ତମର ଆପଣଙ୍କର କୌଣସି ଭୟ କରିବାର ନାହିଁ, ତମେ ଏଇ ପୁତ୍ରମାନଙ୍କୁ ଭୟ କରୁଛ ତ ମୁଁ ସମସ୍ତ ପୁତ୍ରଙ୍କୁ ସମସ୍ତଙ୍କୁ ପ୍ରଦାନ କରିବି। ଏଇ କଥା ଶୁଣି କଂସ ତାଙ୍କୁ ଛାଡ଼ି ଦେଇଥିଲା, କାରଣ ବସୁଦେବ ଯେ ସତ୍ୟବାଦୀ ଏଥିରେ ତାଙ୍କର କୌଣସି ସନ୍ଦେହ ନଥିଲା। ତେଣୁ ବସୁଦେବ ଯଦିଓ ବହୁତ ସତ୍ୟବାଦୀ, ଆପଣମାନେ ଜାଣିଥିବେ ଯୁଧିଷ୍ଠିର ମହାରାଜ ମଧ୍ୟ ସେଇଭଳି ଭାବେ ସତ୍ୟବାଦୀ ଥିଲେ, କିନ୍ତୁ ଯେତେବେଳେ ମହାଭାରତ ଯୁଦ୍ଧରେ ଆବଶ୍ୟକ ପଡ଼ିଲା ଯେ ତାଙ୍କୁ କୁହାଗଲା ଯେ ଯେଉଁ ରହିଛନ୍ତି ଦ୍ରୋଣାଚାର୍ଯ୍ୟ ତାଙ୍କର ପୁତ୍ର ଅଶ୍ୱତ୍ଥାମା, ତମେ ତାଙ୍କୁ କୁହ ଯେ ତାଙ୍କର ପୁତ୍ର ମୃତ୍ୟୁବରଣ କରିଥିଲେ, ଏ କଥା ଶୁଣିଲେ ହିଁ ସେ ଅସ୍ତ୍ରତ୍ୟାଗ କରିବେ, ଅସ୍ତ୍ରତ୍ୟାଗ ନକଲେ ତାଙ୍କୁ କେହି ବଦ୍ଧ କରିପାରିବେ ନାହିଁ। ଯଦିଓ ଦୃଷ୍ଟଦୁମ୍ନ ଉତ୍ପତ୍ତି ହେଇଛନ୍ତି ତାଙ୍କୁ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତଥାପି ତାଙ୍କ ହସ୍ତରେ ହସ୍ତ୍ର ଥିବା ପର୍ଯ୍ୟନ୍ତ କେହି ତାଙ୍କୁ ହତ୍ୟା କରିପାରିବେ ନାହିଁ, ଏବଂ ଅନ୍ୟ କିଏ କହିଲେ ମଧ୍ୟ ସେ ବିଶ୍ୱାସ କରିବେ ନାହିଁ। ଯଦି ଯୁଧିଷ୍ଠିର ମହାରାଜ କହିବେ ଯେ ଅଶ୍ୱତ୍ଥାମା ହତ ବୋଲି, ତାହେଲେ ସେ ବିଶ୍ୱାସ କରି ଅସ୍ତ୍ର ତ୍ୟାଗ କରିବେ, କିନ୍ତୁ ଯୁଧିଷ୍ଠିର ମହାରାଜ ରାଜି ହେଲେ ନାହିଁ, ଭଗବାନ କଥାକୁ ସ୍ୱୀକାର କଲେନି। ତେଣୁକରି ବ୍ୟବସ୍ଥା କରାଗଲା ଯେ ଜଣେ ଶଙ୍ଖ ମାନେ ଭୀମ ଯାଇକିରି ଗୋଟେ ହାତୀକୁ ମାରିଲେ ଯାହାର ନାମ ଥିଲା ଅଶ୍ୱତ୍ଥାମା, ଏବଂ ସେ ପ୍ରଚାର କଲେ ଯେ ମୁଁ ଅଶ୍ୱତ୍ଥାମାଙ୍କୁ ହତ୍ୟା କରିଛି, ଏବଂ ଦ୍ରୋଣାଚାର୍ଯ୍ୟ ଯେତେବେଳେ ପଚାରିଲେ ଯୁଧିଷ୍ଠିର ମହାରାଜଙ୍କୁ, ସେତେବେଳେ ସାଙ୍ଗେ ସାଙ୍ଗେ ଯୁଧିଷ୍ଠିର ମହାରାଜ କହିବା ପାଇଁ ବସିଲେ, ସେତେବେଳେ ଜଣେ ଶଙ୍ଖନାଦ କରିଦେଲେ। ତେଣୁ ସେ କହିଲେ ନରେ ବା କୁଞ୍ଜରେ, ମନୁଷ୍ୟ ବା ହାତୀ ମୁଁ ଜାଣିନି, କାରଣ ସେ ଜାଣିଛନ୍ତି, କିନ୍ତୁ ତଥାପି ଏଇଭଳି ଭାବରେ କହିଲେ ନରେ ବା କୁଞ୍ଜରେ ଅଶ୍ୱତ୍ଥାମ ହତ। କିନ୍ତୁ ଶଙ୍ଖନାଦରେ ନରେ ବା କୁଞ୍ଜରେ ଶବ୍ଦ ତାଙ୍କୁ ଶୁଭିଲାନି ଦ୍ରୋଣାଚାର୍ଯ୍ୟକୁ, ସେ ଶୁଣିଲା ଯେ ଅଶ୍ୱତ୍ଥାମ ହତ, ଜାଣିଲେ ଯେ ମୋର ପୁତ୍ର ମୃତ୍ୟୁବରଣ କରିଛି, ଏବଂ ଯୁଧିଷ୍ଠିର ମହାରାଜ ଭଳି ସତ୍ୟବାଦୀ ଜଣେ କଥା କହୁଛନ୍ତି, ତେଣୁ ସେ ଅସ୍ତ୍ର ତ୍ୟାଗ କଲେ, ଏବଂ ସେହି ସମୟରେ ଦୁଷ୍ଟଦମ୍ନ ଆସି ତାଙ୍କୁ ହତ୍ୟା କରିଛନ୍ତି। ତେଣୁ ଏହିଭଳି ଭାବରେ ବସୁଦେବ ମଧ୍ୟ ସେହିଭଳି ଭାବରେ ପ୍ରସିଦ୍ଧି ରହିଛନ୍ତି ସତ୍ୟ କହିବାରେ, କିନ୍ତୁ ଭଗବାନ ପାଇଁ ସେ ସବୁକିଛି ନିଜର ପ୍ରତିଜ୍ଞା ନିଜର ସତ୍ୟବାଦିତା ସବୁକିଛି ସେ ତ୍ୟାଗ କରିପାରିଥିଲେ। ଏହାକୁ କୁହାଯାଉଛି ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂକାଂ ସର୍ବ ପାପେଭ୍ୟୋ ମୋକ୍ଷୈ ସ୍ୱୟଂ ମହାସୁତ। ଆମେ ଯେଉଁ ତଥାଗତ ଧର୍ମ ସବୁ ରହିଛି ଭଗବାନ ପାଇଁ ଆମେ ସବୁକିଛି ତ୍ୟାଗ କରିବା, ଇଏ ହେଉଛି ପ୍ରକୃତ ଧର୍ମ ଏବଂ ଇଏ ହେଉଛି ଶ୍ରେଷ୍ଠ ଭକ୍ତର ଲକ୍ଷଣ। ତେଣୁ ବସୁଦେବ ତାଙ୍କର ପୁତ୍ର ପାଇଁ ଭଗବାନ ତାଙ୍କର ଛଅଟି ପୁତ୍ର ମୃତ୍ୟୁବରଣ କରିଛନ୍ତି, କଂସ ଆସି ତାଙ୍କ ଆଗରେ ହତ୍ୟା କରିଛି ସେମାନଙ୍କୁ। ସପ୍ତମ ଗର୍ଭ ଯେଉଁ ହେଇଥିଲେ ବଳରାମ, ଯିଏକି ରୋହିଣୀଙ୍କର ଗର୍ଭକୁ ଆସିଗଲେ, ତାଙ୍କ ବିଷୟରେ କେହି ଜାଣିନାହାନ୍ତି। ତେଣୁ ଅଷ୍ଟମ ଗର୍ଭ ଯେତେବେଳେ କୃଷ୍ଣ ଆସିଛନ୍ତି, ସେତେବେଳେ ବସୁଦେବ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଇକରି ଭଗବାନଙ୍କୁ ନେଇକରି ଲୁଚେଇକରି ଆସିଛନ୍ତି ନନ୍ଦାଳୟରେ। ତେଣୁ ଭଗବାନ ମଧ୍ୟ ତାଙ୍କ ପ୍ରତି ବହୁତ ପ୍ରୀତ ହେଇଯାଇଛନ୍ତି, ଅତ୍ୟନ୍ତ ଖୁସି ହେଇଯାଇଛନ୍ତି। ତେଣୁ ଭଗବାନ ପାଇଁ ଆମେ ତଥାଗତ ଯାହା ସବୁ ରହିଛି ସବୁକିଛି ତ୍ୟାଗ କରିପାରିବା। ଭାଗବତ ମଧ୍ୟ ସେ କଥା କୁହାଯାଉଛି, ଧର୍ମାନ୍ ସନ୍ତର୍ଯ୍ୟ ସର୍ବାନ୍ ମାନ୍ ଭଜେତ ସ ସପ୍ତମ। ଭାଗବତ ଏକାଦଶ ସ୍କନ୍ଦରେ ମଧ୍ୟ ସେ କଥା କୁହାଯାଇଛି ଯେ ଆଜ୍ଞା ଏବ ଗୁଣାନ୍ ଦୋଷାନ୍ ମୟାଧିଷ୍ଠାନ ଅପିଶୋକାନ୍ ଧର୍ମାନ୍ ସନ୍ତର୍ଯ୍ୟ ସର୍ବାନ୍ ମାନ୍ ଭଜେତ ସ ସପ୍ତମ। ଯେଉଁ ଦୋଷ ରହିଛି, ଗୁଣ ରହିଛି, ବେଦରେ ସବୁ ବିଭିନ୍ନ ପ୍ରକାର କଥା ରହିଛି, ଏ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମେ ସବୁକିଛି ଭଗବାନ ପାଇଁ ଯଦି ତ୍ୟାଗ କରିପାରିବା, ଯେମିତି ଗୋପୀମାନେ ଭଗବାନ ପାଇଁ ସବୁକିଛି ତ୍ୟାଗ କରିପାରିଥିଲେ, ଅହୋ କ'ଣ ଅହୋ ଯେଉଁଟା ତ୍ୟାଗ କରିବା, ଅହୋ ଦୁଷ୍ଟର୍ଯ୍ୟ, ଏ ଯେଉଁ ତ୍ୟାଗ କରିବା କଥା ନୁହଁ, ଯେଉଁ ଇଏ କହିଛନ୍ତି ଉଦ୍ଧବ କହିଛନ୍ତି ଗୋପୀମାନଙ୍କ ବିଷୟରେ, ଆସାମ ଅହୋ ଚରଣ ରେଣୁ ଜୁସାଙ୍ଗ ଅହଂ ଶ୍ୟାମ ବୃନ୍ଦାବନେ କିମପି ଗୁଣ୍ମ ଲତୌଷଧୀନାମ ଯାହା ଦୁଷ୍ଟର୍ଯ୍ୟ ଶୋଧନ ଆର୍ଯ୍ୟ ପଥଂଚ ହିତ୍ୱା ଭେଜୁ ମୁକୁନ୍ଦ ପଦଭୀର ଶ୍ରୁତିଭୀର ବିମୋଜ୍ଞାମ। ଦୁଷ୍ଟର୍ଯ୍ୟ ଯାହାକୁ ତ୍ୟାଗ କରିହେବ ନାହିଁ, ସେସବୁକୁ ତ୍ୟାଗ କରିଦେଇଛନ୍ତି ଗୋପୀମାନେ। ତେଣୁ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ତଥାଗତ ଧର୍ମ ଅଧର୍ମକୁ ଦେଖନ୍ତି ନାହିଁ। ତେଣୁ ଭଗବାନ ଯେ ଭକ୍ତ, ଭଗବାନ ପାଇଁ ଭଗବାନଙ୍କ ସେବାରେ ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଉଦ୍ଧବ ଆଉ ବସୁଦେବ ମଧ୍ୟ ସେହି ସ୍ତରରେ ଥିଲେ, ତାଙ୍କର ପ୍ରତିଜ୍ଞାଙ୍କୁ ସେ ଭଙ୍ଗ କରିଦେଇଛନ୍ତି, ଯଦିଓ ସେ ସତ୍ୟବାଦୀ ବୋଲି ପ୍ରସିଦ୍ଧ ରହିଛନ୍ତି, କିନ୍ତୁ ଭଗବାନ ପାଇଁ ସେ ତାଙ୍କ ପ୍ରତିଜ୍ଞାଙ୍କୁ ମଧ୍ୟ ଭଙ୍ଗ କରିଛନ୍ତି। ଭଗବାନ ଯେଭଳି ତାଙ୍କର ଭକ୍ତଙ୍କ ପାଇଁ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରନ୍ତି, ସେଭଳି ଭଗବାନ ଭକ୍ତ ମଧ୍ୟ ତାଙ୍କର ଭଗବାନଙ୍କର ତାଙ୍କର ପ୍ରିୟ ଭଗବାନଙ୍କର ତାଙ୍କର ସେବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ମଧ୍ୟ ଭଙ୍ଗ କରିପାରନ୍ତି। ତେଣୁ ଏଇଭଳି ଭାବରେ ଉଦ୍ଧବ ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରିବେ, ସ୍ମରଣ କରିବେ। ସ୍ମରଣ କଲାମାନେ ତାଙ୍କର ହୃଦୟରେ ଦୁଃଖ ଆସୁଛି, କୋହ ଆସୁଛି, ଅଶ୍ରୁ ନିର୍ଗତ ହେଉଛି, ଏହିଭଳି ଭାବରେ ଏହି ଭାବରେ ସେ କଥା କହୁଛନ୍ତି। ତେଣୁ ଯେଉଁମାନେ ପ୍ରକୃତରେ ଏହି ସ୍ତରକୁ ଯାଇଛନ୍ତି, ଭକ୍ତିର ଅତ୍ୟନ୍ତ ଉନ୍ନତ ସ୍ତରକୁ ଯାଇଛନ୍ତି, ସେମାନେ ତାଙ୍କର ସେହିଭଳି ଭାବରେ ଭାବ ତାଙ୍କର ରହିଛି। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତନ ରାଗ ଦୃତଚିତ୍ତ ଉଚ୍ଚେଇ ହସତ୍ୟତି ରୋଧିତ ରହୁଛି ଗାୟତି ଉନ୍ମାଦବତ ଉତ୍ତ୍ୟତି ଲୋକ ବାହ୍ୟ। ସେମାନେ ଯେଉଁମାନେ ଭଗବାନଙ୍କର ନାମ ସଂକୀର୍ତ୍ତନ କରୁଛନ୍ତି, ଇଏ ତାଙ୍କର ବ୍ରତ। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ନିଜର ପ୍ରିୟ ଭଗବାନଙ୍କର ନାମ ଉଚ୍ଚାରଣ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ନିଜର ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, ତାଙ୍କର ଅନୁରାଗ ଯାହା ହେଉଛି, ତେଣୁ ତାଙ୍କର ଚିତ୍ତ ଦ୍ରୁତ ହେଇଯାଉଛି, ଦ୍ରୁତ ଚିତ୍ତ ଉଚ୍ଚେଇ, ତେଣୁ ଉଚ୍ଚ ସ୍ତରରେ ସେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, କେତେବେଳେ ହସୁଛନ୍ତି, କେତେବେଳେ କନ୍ଦନ କରୁଛନ୍ତି, କେତେବେଳେ ରୋଦନ କରୁଛନ୍ତି, କେତେବେଳେ ନୃତ୍ୟ କରୁଛନ୍ତି। ଲୋକ ବାହ୍ୟ ସେତେବେଳେ ସେ ଜାଣିନାହାନ୍ତି ଅନ୍ୟମାନେ କ'ଣ କହିବେ, ଅନ୍ୟମାନେ କ'ଣ ଭାବିବେ, ସେ ଏଇ ଭାବ ସ୍ତରକୁ ଯାଇଛନ୍ତି। ତେଣୁ ଏ ଭଗବତ ଭକ୍ତମାନଙ୍କର ବହୁତ ଉନ୍ନତ ସ୍ତରର ଭକ୍ତମାନେ ସେମାନେ, ତାଙ୍କର ଭାବକୁ ଆମକୁ ବୁଝିବାକୁ ପଡ଼ିବ। ଏହିଭଳି ଭାବରେ ଆମ କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ମନ୍ଦିର କି ଦାଇ ଗୋ ଆନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।